ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ରାଜ୍ୟ ଖୁବ୍ ଜଲ୍ଦି 16,000 ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଇଟା ହେଲେ ଶିକ୍ଷକ ପଦବୀ ଲାଗି ରହିଥିବାର ଅସନ୍ତୋଷ ଦୂର ହେବା। ସେନ୍ତା ଅନୁସୂଚିତ ଜାତି ଆଉ ଜନଜାତି ଉନ୍ନୟନ ବିଭାଗର ଭିନ୍ ଭିନ୍ ବିଦ୍ୟାଳୟ ନ ଖାଲିଥିବାର 2400 ଶିକ୍ଷକ ପଦବୀ ପୂରଣ ହେବା। ଏଥିଲାଗି ନିଯୁକ୍ତି ପ୍ରକ୍ରିୟା ମୂଲ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ରାଜ୍ୟ ଅନୁସୂଚିତ ଜାତି ଆଉ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ତରଫ ପରିଚାଳିତ 1600 ପ୍ରାଥମିକ ସ୍କୁଲ୍ର ନୂଆ ହଷ୍ଟେଲ ତିଆରି କରାଯିବା। ଫି ହଷ୍ଟେଲ ବନାବାର୍ଥି 2 କୋଟି ଟଙ୍କା ଖର୍ଚ୍ଚା ହେବା। ପହିଲା କ୍ଷେପେ 301 ହଷ୍ଟେଲକେ ଉନ୍ନତ କରିବାର ଲାଗି କାର୍ଯ୍ୟାଦେଶ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ନୂଆ 500 ପ୍ରାଥମିକ ସ୍କୁଲ୍ର ହଷ୍ଟେଲ ତିଆରି କରାଯିବା ବୋଲି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ରାଜ୍ୟ 13 ବିଶେଷ କରି ଅନୁସୂଚିତ ଜନଜାତି ସମୁଦାୟର ଲୋକମାନେ ରାଜ୍ୟର 1679 ଗାଁର ଇ ଗାଁମାନଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆଉ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନଟି ସାମିଲ କରାଯିବା ବୋଲି ସେ କହିଛନ୍। ରାଜ୍ୟ ସରକାର 18 ଭାରତୀୟ ପ୍ରଶାସନିକ ସେବା ଆଇଏଏସ୍ ଅଧିକାରୀଙ୍କ ଅଦଲବଦଲ କରିଛନ୍। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏସିଏସ୍ ଦାୟିତ୍ୱ ଦିଆଯାଇଛି। ଇତାର ସହିତ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ଦାୟିତ୍ୱଟି ସେ ରହିବେ। ଇସ୍କାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କୁ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ୍ ପଦଟି ଅବସ୍ଥାପିତ କରାଯାଇଛି। ସେ ସ୍ୱତନ୍ତ୍ର ରିଲିଫ କମିଶନର ଆର୍ ଓସ୍ଡୋମା ଏମ୍ଡି ଦାୟିତ୍ୱଥିବିଲ୍ ରହିବେ। ସଚିନ ରାମଚନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ, ରୂପାରୋଶନ ସାହୁଙ୍କୁ ଦକ୍ଷିଣାଞ୍ଚଳ ଆର୍ ପରମେଶ୍ୱରଙ୍କୁ କେନ୍ଦ୍ରାଞ୍ଚଳ ଡିଭିଜନର ରାଜସ୍ୱ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ହିତାଧିକାରୀମାନଙ୍କୁ ଚିହ୍ନଟ କରବାର ଲାଗି ଫେର୍ ଘାଏ ନୂଆ କରି ସର୍ଭେ କରବାରକେ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି। ପଞ୍ଚାୟତରାଜ ଆଉ ପାନୀୟ ଜଳ ବିଭାଗର ଷ୍ଟାଣ୍ଡିଂ କମିଟି କହିଛି ଯେ ବିଜୁ ପକ୍କା ଘର ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ ପିଏମ୍ ଜନମନ ବାଗିର ଯୋଜନା ଥିଲେ ବି ପକ୍କା ଘର ପାଇବାରୁ ବଞ୍ଚିତ ହିତାଧିକାରୀମାନଙ୍କ ଲାଗି ନୂଆ ସର୍ଭେ କରାଯାଉ। ସେନ୍ତା ଅସମ୍ପୂର୍ଣ୍ଣ ଆବାସ କାର୍ଯ୍ୟକେ ଧାରିତ ସମୟ ଭିତରେ ଶେଷ କରିବାର ଲାଗି ଆଉ ନିଆଁ ହାତୀ ଆକ୍ରମଣ ଆଉ ବଢ଼ିତି ଘର ହରାଇଥିବା କ୍ଷତିଗ୍ରସ୍ତଙ୍କୁ ଅନ୍ତୋଦୟ ଗୃହ ଯୋଜନା ଅତି ଜଲ୍ଦି ଘର ଦେବାରକେ ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଡ଼କ ମାରବାନୁ ଲୋକ ମୃତ୍ୟୁ ଘଟଣାଟି ଗହୀର ଦୁଃଖ ପ୍ରକାଶ କରିବାର ସହିତ ଫି ମୃତକଙ୍କର ପରିବାର ପିଛା 4 ଲକ୍ଷ ଟଙ୍କା ଲେଖା ସହାୟତା ଘୋଷଣା କରିଛନ୍। ଇତାର ସହିତ ଆହତମାନଙ୍କର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଚଡ଼କ ମାରବାନୁ ଗଲାକାଲି 6 ଜିଲ୍ଲାର 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍। ସବୁ ମୃତକ ଚାଷୀ ଆନ୍ ବୋଲି ଜଣାପଡ଼ିଛି। ଚଡ଼କ ମାରିକରି ଗଲା ରବିବାର ଦିନ 7 ଜଣ ଆଉ ଶନିବାର ଦିନ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଝାରସୁଗୁଡ଼ା ଜିଲ୍ଲାର ଇବ୍ ନଦୀ ଉପରେ ନୂଆ ପୋଲ ବନାବାର ପ୍ରସ୍ତାବକେ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟ ଅନୁମୋଦନ କରିବାର ସହିତ ଏଥିଲାଗି 55,43,00,000 ଟଙ୍କା ମଞ୍ଜୁର କରିଛନ୍। ଏହି ପ୍ରକଳ୍ପ ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଗରୁ ଚିଠି ଲେଖିଥିଲେ। ପୋଲ ବନାବାର କାମ ଯେତେ ଜଲ୍ଦି ହେବା ମୂଲ କରବାରକେ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ରାଜପଥ ଅଧିକାରୀମାନଙ୍କୁ କହିଛନ୍। ଭୁବନେଶ୍ୱର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ଅଧିକାରୀ ଶିକ୍ଷାନିବେଶଙ୍କର ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଗଲାକାଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉଦ୍ଘାଟନ କରିଛନ୍। ଏହି ଯୁଆନ ଅଧିକାରୀମାନଙ୍କଠାରୁ ରାଜ୍ୟ କରୁଥିବାର ଆଶା ଆଉ ନିଜର ଚିନ୍ତାଧାରା ବାବଦେ କହିବାର ସହିତ ମୁଖ୍ୟ ଶାସନ ସଚିବ ସମ୍ବଳର ବିକାଶ ଆଉ ଅଭିବୃଦ୍ଧି ସୂଚକାଙ୍କତି ଉନ୍ନତି ଜରିଏ ପରିବର୍ତ୍ତନ ଉପରେ ଜୋର ଦେଇଥିଲେ। ପଶ୍ଚିମବଙ୍ଗନୁ ବାଲେଶ୍ୱର ଆର୍ ମୟୂରଭଞ୍ଜ ଜିଲ୍ଲା ନଥିବାର ଆନ୍ତଃରାଜ୍ୟ ଗେଟ୍ ଦେଇକରି ଓଡ଼ିଶାକେ ଦିନକେ ପାଖାପାଖି 40 ଗାଡ଼ି ଆଲୁ ଆସିଥିବାର ଜଣାପଡ଼ିଛି। ଗଲା ପରଦିନ ପଶ୍ଚିମବଙ୍ଗ ସରକାର ଅଲଗା ରାଜ୍ୟକେ ଆଲୁ ପଠାବାର ଲାଗି ଅନୁମତି ଦେଇଥିଲେ। ଆଲୁ ଆସିବାର ଉତ୍ତରୁ ହୋଲ୍ସେଲ୍ ଗୋଦାମନ ଆଲୁ କେଜିକ 21-25 ଟଙ୍କା ରହିଛି। ଆଜିଠାନୁ ଆଲୁର ଦାମ କମ୍ବା ବୋଲି କୁହାଯାଉଛି। ବୁଧ ମାସର ଉଜ୍ଜଲପଖର ତୃତୀୟା ତିଥି ଅବସରରେ ଗଲାକାଲି ପୁରୀ ଶ୍ରୀମନ୍ଦିରର ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ହୋଇଯାଇଛି। ଗଲାକାଲି ଭୋର ସମିଆତି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ଉତ୍ତରୁ ମଙ୍ଗଲଆଳତି ହୋଇଥିଲା। ଅଲଗା ନୀତିମାନଙ୍କର ଉତ୍ତରୁ ସଞ୍ଜବେଳର 6 ବଜେ ଉତ୍ତରୁ ହେଙ୍ଗୁଳ, ହରିତାଳ, କର୍ପୂର, କସ୍ତୁରୀ ଆଉ ପ୍ରାକୃତିକ ରଙ୍ଗ ବ୍ୟବହାର କରିକରି ରତ୍ନ ସିଂହାସନନ ବିରାଜମାନ ଶ୍ରୀଜୀଉମାନଙ୍କ ଲାଗି ବନକଲାଗି ଶ୍ରୀମୁଖ ସିଙ୍ଗାର କରାଯାଇଥିଲା। ରାଜ୍ୟର ଭିନ୍ ଭିନ୍ ଇଲାକାନ ମେଘୁଆ ପାକ ସହିତ କେତେଟା ଜାଗାନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଲାଗି ରହିଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଆର୍ ସୁନ୍ଦରଗଡ଼ ସହିତ ରାଜ୍ୟର 14 ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଆଜି ଘଡ଼ଘଡ଼ି ସାଙ୍ଗେ ସାମାନ୍ୟ ମଧ୍ୟମ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। এচিনির আঞ্চলিক খবর ইনু শেষ হল জুহার।